ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଜ ପବିତ୍ର ଅକ୍ଷି ତୃତୀୟା। ଚାଷୀମାନେ ଖରିଫ୍ ଚାଷ ଲାଗି ନିଜ ନିଜର ଜମିନ୍ଥି ଅକ୍ଷି ମୁଠି ଛୁଇଁଛନ୍। ଇ ଅବସରରେ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ରଥ ତିଆରି କାମ ଭିଲ୍ ମୂଲ ହେବା। ପୁରୀନ ଏକୋଇଶ ଦିନିଆ ବାହାର ଚନ୍ଦନ ଯାତ୍ରା ଭିଲ୍ ଆଜିଠାନୁ ମୂଲ ହେବା। ଅକ୍ଷି ତୃତୀୟା ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ସବୁପ୍ରକାର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ସେନ୍ତା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଥାଲ ଉଠା ପରବ ଆଜ ହେବା। ଏଥିଲାଗି ମହାଦେବ ଗୁଡ଼ିମାନଙ୍କେ ଜୋରଦାର ତୟାରୀ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଅବସରରେ ରାଇଜର ଚାଷୀ ଭାଇ ବହିନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ ବଛର ଅକ୍ଷିମୁଠି ଅନୁକୂଳ ଶୁଭ ଆଉ ଚାଷୀମାନଙ୍କ ଲାଗି ସୁଖ ସମୃଦ୍ଧିର ବଛର ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ଅକ୍ଷୟ ତୃତୀୟା ଆଉ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ଆଜି ସକାଳବେଳା ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଶୈକ୍ଷିକ କୃଷି ଫାର୍ମଠାରେ ହେବା। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅକ୍ଷିମୁଠି ଅନୁକୂଳ କରିବାର ସହିତ ଚାଷୀମାନଙ୍କୁ ହଜାରେ କୋଟିନୁ ଅୟତ୍କା ସିଏମ୍ କିଷାନ ସାହାଜ ଟଙ୍କା ବାଣ୍ଟବେ। ଯୋଜନାଥି ରାଇଜର ପଚାଶ ଲାଖନୁ ଅୟତ୍କା କ୍ଷୁଦ୍ର ନାମମାତ୍ର ଚାଷୀ ଆଉ ଭୂମିହୀନ କୃଷକ ପରିବାର ଲାଭ ପାଇବେ ବୋଲି କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇଙ୍କୁ ଦେଶର 52ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍। ଆଇବା ମାସ 14 ତାରିଖ ଦିନ ଜଷ୍ଟିସ୍ ଗବାଇ ଶପଥ ଗ୍ରହଣ କରିବେ। ଏହାଦେହରେ ପ୍ରଧାନ ବିଚାରପତିଙ୍କର କାର୍ଯ୍ୟକାଳ ଆଇବା ମାସ 13 ତାରିଖ ଶେଷ ହେବା। ତାଙ୍କର ଜାଗାଥି ଜଷ୍ଟିସ୍ ଗବାଇଙ୍କୁ ନିଯୁକ୍ତି ଦିଆଯାଇଛି। ପବିତ୍ର ଅକ୍ଷି ତୃତୀୟା ଅବସରରେ ଆଜିଠାନୁ ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ମୂଲ ହେବା। ଆଇବା 2 ତାରିଖ ଶ୍ରଦ୍ଧାଳୁମାନେ କେଦାରନାଥ ଧାମକେ ଦର୍ଶନ ଲାଗି ଯାଇପାରିବେ। ଶ୍ରଦ୍ଧାଳୁମାନେ ଏହି ଚାରଧାମ ଗସ୍ତ ଅବସରରେ ଯମୁନେତ୍ରୀ ଗଙ୍ଗୋତ୍ରୀ କେଦାରନାଥ ଆର୍ ବଦ୍ରୀନାଥକେ ଯାଇକରି ଦର୍ଶନ କରିପାରିବେ। ଏହି ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମକେ ଆକାଶବାଣୀ ତରଫ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ସରକାରୀ ମେଡିକାଲ କଲେଜ ଆଉ ହସ୍ପିଟାଲମାନଙ୍କର ପୁନର୍ବିକାଶ କାମର ସମୀକ୍ଷା କରିଛନ୍। ବୈଠକର ସୂଚନା ଅନୁସାରେ 4,474 କୋଟିନୁ ଅୟତ୍କା ଟଙ୍କାର ଖର୍ଚ୍ଚାଥି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିକାଶ କାମ ଚାଲିଛି। ପହିଲା ଖେପ କାମ ସରିଲା ଉତ୍ତରୁ ଡାକ୍ତରଖାନାର ଶଯ୍ୟା ସଂଖ୍ୟା 3,796 ବଢ଼ବା ଆଉ ଏମ୍ସ ପ୍ଲସ୍ ପ୍ଲସ୍ ମାନ୍ୟତା ପାଇବା। ସେନ୍ତା ବୁର୍ଲା ଭୀମସାରକେ 1,594 କୋଟି ଟଙ୍କାର ବିକାଶ କରାଯାଇକରି ବେଡ୍ ସଂଖ୍ୟା 2,861 ବଢ଼ାଯିବା। ରାଉରକେଲା ସରକାରୀ ଡାକ୍ତରଖାନାର ବିକାଶ ଲାଗି 626 କୋଟିନୁ ଅୟତ୍କା ଟଙ୍କା ଖର୍ଚ୍ଚ କରାଯିବା ବୋଲି ବୈଠକନୁ ଜଣାପଡ଼ିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ବାତ୍ୟା ପୂର୍ବ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଫନି ବାତ୍ୟାର ଅଭିଜ୍ଞତା ଆଧାରଟି ଖରାଦିନିଆ ବାତ୍ୟା ଲାଗି ତୟାର ରହିବାରକେ ସବୁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାଦେ ରାଇଜେ ବାତ୍ୟାର କିଛି ସୂଚନା ନାଇଥିଲେ ବିଲ୍ ଖରାଦିନେ କେନ୍ସି ଭିଲ୍ ପ୍ରାକୃତିକ ଦୁର୍ବିପାକ ଲାଗି ତୟାର ରହିବାର ତୁର୍ତ୍ତି ସେବା ଯୋଗାବାର ଦରକାରୀ ଯନ୍ତ୍ରପାତି ମହଜୁଦ ରଖବା ଲାଗି ଭିନ୍ ଭିନ୍ ବିଭାଗକେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ସରକାର ଶ୍ରମିକମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ 10 ଟଙ୍କା ବଢ଼ିଛନ୍। ଏ ବାବଦ ଗୋଟିଏ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ କରିଛନ୍। ଏ ବଢ଼ତି ମଜୁରୀ ପିଛିଲା ଭାବେ ଏ ବଛର ଏପ୍ରିଲ 1 ତାରିଖନୁ ଲାଗୁ ହେବା। ରାଜ୍ୟ ସରକାର ଚାଷୀମାନଙ୍କର ସୁବିଧା ଲାଗି ଶୀତଳ ଭଣ୍ଡାର ଲାଗି ଆର୍ଥିକ ସହାୟତା ଯୋଜନାଥି 58ଟା ଉପଖଣ୍ଡନ ଗୋଟେ ଲେଖା ଶୀତଳ ଭଣ୍ଡାର ତିଆରି ଲାଗି ପଦକ୍ଷେପ ନେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍। ଚାଷୀମାନେ ଇତାର ଜରିଏ ନିଜର ଫସଲକେ ସଂରକ୍ଷିତ ରଖବାର ସହିତ ଆଇବା ଦିନମାନଙ୍କେ ବଜାରନ ବିକି କରି ଉଚିତ ଦର ପାଇପାରିବେ। ଏହି ଯୋଜନା ସୁପରିଚାଳନା ଲାଗି 5 ବଛର ଲାଗି ବଜେଟ୍ଟି 252 କୋଟି ଟଙ୍କାର ବ୍ୟବରାତ କରାଯାଇଛି। ଗୀତଗୋବିନ୍ଦର ପ୍ରଣେତା ଶ୍ରୀ ଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସକାଳବେଳା ଏହି କାର୍ଯ୍ୟକ୍ରମଟି ଯୋଗ ଦେଇକରି ଜୟଦେବଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବାର ସହିତ 11 ବଜେ ଗୋଟିଏ ସାଧାରଣ ସଭାଟି ଯୋଗ ଦେବେ। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫ ଆଜି ଉପରବେଳା 4 ବଜେନୁ ରାତିର 11 ବଜେ ତକ ଫି ଘଣ୍ଟା ଥି ଖବର ଶୀର୍ଷକ ନ୍ୟୁଜ୍ ହେଡ୍ଲାଇନ୍ସ ପ୍ରସାରଣ କରାଯିବା। ଶ୍ରୋତାମାନେ 101 FM ମହାନଦୀ ଆର୍ 945 କିଲୋହର୍ଜ ଜରି ଏ ମୁଖିଆ ସମ୍ବାଦ ଶୁଣିପାରିବେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ରାଜ୍ୟର ବଡ଼ଭାଗୀ ଜାଗାନ ଧୋକା ଗଡ଼ି ସାଙ୍ଗେ ହାଲ୍କାନୁ ମଧ୍ୟମ ବର୍ଷା ହୋଇପାରେ। କିଛି ଜାଗାନ 40-50 କିଲୋମିଟର ବେଗେ ପବନ ବୋହିବା। କାଲବୈଶାଖୀ ବର୍ଷାର ବଲେ ରାଜ୍ୟର ସବୁ ଜାଗାନ ଖରା ଗରମନୁ ସାମାନ୍ୟ ନିସ୍ତାର ମିଳିଛି। ଆଇବା 3 ଦିନ ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।